ବ୍ୟାସକବି ଫକୀରମୋହନ ସେନାପତିଙ୍କ ରଚିତ କବିତା କଟକ। ବ୍ୟାସକବି ଫକୀରମୋହନ ସେନାପତି କଟକ ଉପରେ ଏହି କବିତାଟି ଯେତେବେଳେ ଲେଖିଥିଲେ ସେତେବେଳେ କଟକ ଥିଲା ଆମ ରାଜ୍ୟର ରାଜଧାନୀ। କେବଳ ରାଜଧାନୀ ନଥିଲା, ଏହା ଥିଲା ସମଗ୍ର ରାଜ୍ୟର ସବୁଠାରୁ ବଡ଼ ସହର। ସମସ୍ତ ଅଞ୍ଚଳରୁ ଲୋକେ ଆକର୍ଷିତ ହୋଇ କଟକ ଆଡ଼କୁ ଆସୁଥିଲେ। ଆସନ୍ତୁ ଶୁଣିବା କବିତା କଟକ, ରଚନା ବ୍ୟାସକବି ଫକୀରମୋହନ ସେନାପତି। ଉତ୍କଳର ରାଜଧାନୀ କଟକ ସହର, ବିରାଜିତ ପ୍ରକାଶିତ ଯୁଗ ଯୁଗାନ୍ତର। ମହାନଦୀ କାଠ ଯୋଡ଼ି ଛନ୍ତି ଦୁଇ ପାଶେ, କଟକ ନିବାସୀ ଗଣେ ଜଳ ଦେବା ଆସେ। ସ୍ଫଟିକ ନିର୍ମଳ ଜଳ ରୋଗ ନିବାରକ, ସ୍ନାନ ପାନି ସୁସ୍ଥ ଦେହେ ରହିଛନ୍ତି ଲୋକ। ମର୍କତ କେଶରୀ ଧନ୍ୟ କୌଶଳ ପ୍ରକାଶୀ, ବାନ୍ଧିଛି ପଥର ବନ୍ଧ କୀର୍ତ୍ତି ଅବିନାଶୀ। ପ୍ରାବୃତ କାଳରେ ନଦୀ ହୋଇ ଭୟଙ୍କରୀ, ନପାରନ୍ତି ନଗରୀକୁ ଅତିକ୍ରମ କରି। ମହାତ୍ମା ପୁରୁଷୋତ୍ତମ ପୁତମନା ଜ୍ଞାନୀ, କଟକ ସହର ଥିଲା ତାଙ୍କ ରାଜଧାନୀ। ଧନ ଆସେ ବିଦ୍ୟାଭ୍ୟାସେ କୀର୍ତ୍ତି କାମନାରେ, କେତେ ଦେଶୁ ରୁଣ୍ଡ ଲୋକ ଏ କଟକ ଠାରେ। ନଦୀକୂଳ ଅଟ୍ଟାଳିକା ବିଚିତ୍ର ଗଠନ, ରାଜକର୍ମଚାରୀଙ୍କର ବିଚାର ଭବନ। ସର୍ବରୂପ ବିଦ୍ୟା ଉପାର୍ଜନର ଏ ସ୍ଥଳ, ନାନା ଦେଶୁ ସମାଗତ ବିଦ୍ୟାର୍ଥୀ ସକଳ। ଧନ ବିଦ୍ୟା ଉପାର୍ଜନେ ପ୍ରଶସ୍ତ ଏ କ୍ଷେତ୍ର, ସଜ୍ଜିତ ବିପଣିମାଳା ତୃପ୍ତ କରେ ନେତ୍ର। ପୁରାକାଳେ ଥିଲେ ଏଠି କେତେ ବିଦ୍ୟାବନ୍ତ, କେତେ ଧନୀ କେତେ ମାନି ସନ୍ନ୍ୟାସୀ ମହନ୍ତ। କେତେ ରାଜା ମହାରାଜା ମଧ୍ୟବିତ୍ତ ଲୋକ, କେତେ ରାଜ କର୍ମଚାରୀ ଧର୍ମ ପ୍ରଚାରକ। ଚାଲିଯାଇଛନ୍ତି ସର୍ବେ ତେଜି ଭବଲୀଳା, ତଥାପି ରହିଛି ପୂର୍ଣ୍ଣ ଏହି ପାନ୍ଥଶାଳା। ଗତାୟାତ ପ୍ରାଣୀସ୍ରୋତ ଜଗତର ରୀତି, କେବଳ ତ ଯାଏ ରହି କୀର୍ତ୍ତି ଅପକୀର୍ତ୍ତି। ଦୂରାଚାରୀ ମରହଟ୍ଟା ଯାଇଛନ୍ତି କାହିଁ, ଅଛି ବାରବାଟୀ କିଲ୍ଲା ସାକ୍ଷ୍ୟ ଦେବା ପାଇଁ। ଏତିକି ବିଚିତ୍ର ମୁହିଁ ଦେଖେ ଜଗତରେ, ନ ବିଚାରେ କେହି ନିଜ ପରିଣାମ ଥରେ। ଏତିକି ବିଚିତ୍ର ମୁହିଁ ଦେଖେ ଜଗତରେ, ନ ବିଚାରେ କେହି ନିଜ ପରିଣାମ ଥରେ। ଶ୍ରୋତା ବନ୍ଧୁ, ଏଇଠି ଶେଷ ହେଲା ବ୍ୟାସକବି ଫକୀରମୋହନ ସେନାପତିଙ୍କ କବିତା କଟକ। ରହିଲୁ, ନମସ୍କାର।